ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଦେଶେ ଲୋକସଭା ନିର୍ବାଚନ ସହିତ ଚାରିଟା ରାଜ୍ୟର ବିଧାନସଭା ନିର୍ବାଚନ ସରିଲା ଉତ୍ତରୁ ମାର୍ଚ୍ଚ 16 ତାରିଖରୁ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧିକୁ ଉଠାଇ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜେଶ କୁମାର କହିଛନ୍ତି ଯେ ଆଦର୍ଶ ଆଚରଣ ବିଧି ଉଠାଯିବାର ବାବଦେ କେନ୍ଦ୍ର କ୍ୟାବିନେଟ୍ ସଚିବ ଆଉ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଜଣାଇ ଦିଆଯାଇଛି। ଆଦର୍ଶ ଆଚରଣ ବିଧି ଲାଗିଥିବା ସମୟଥି ସରକାରଙ୍କ ତରଫୁ କେନ୍ସି ନୂଆ ପ୍ରକଳ୍ପର ଉଦ୍ଘାଟନ କି ଶିଳାନ୍ୟାସ ଭିନ୍ନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଆଉ ଅଭିଯୋଗ ଶୁଣାଣି ଉପରେ ରୋକ୍ ଲଗାଯାଇଥିଲା। ଆଦର୍ଶ ଆଚରଣ ବିଧି ଉଠାଇ ନିଆଯିବା ଋତୁରୁ ଏଛେନ୍ ସବୁ କାମ ଆଘର ବାଗିର ଚାଲବା। 18 ନମ୍ଘର ଲୋକସଭାକେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ନାଁ ତାଲିକାକେ ନେଇକରି ଭାରତର ନିର୍ବାଚନ ଆୟୋଗଙ୍କ ତରଫୁ ଗୋଟିଏ ବିଜ୍ଞପ୍ତି ବାହାରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଲାକାଲି ରାଷ୍ଟ୍ରପତି ଭବନରୁ ଭେଟିକରି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଆର୍ ଡକ୍ଟର ସୁଖବୀର ସିଂ ସାଧୁ ଏହି ବିଜ୍ଞପ୍ତିକେ ଦେଇଛନ୍। ଦେଶେ ଲୋକସଭା ଓ ଚାରିଟା ରାଜ୍ୟର ବିଧାନସଭା ନିର୍ବାଚନକେ ସଫଳ ଭାବେ ପରିଚାଳନା କରିଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଆଉ ଦୁଇ ନିର୍ବାଚନ ଆୟୁକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍। ଏତାର ସହିତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ଅଧିକାରୀ ଆର୍ କର୍ମଚାରୀ ମତଦାନ ପରିଚାଳନା ତଦାରଖି ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ମତଦାନର ପବିତ୍ରତା ବଜାୟ ରଖିଥିବାରୁ ସାରା ଦେଶ ତରଫୁ ସେମାନଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍। ଭୁବନେଶ୍ୱର ଜନତା ମଇଦାନ ନ ରାଜ୍ୟ ବିଜେପି ସରକାରଙ୍କର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଲାଗି ପ୍ରସ୍ତୁତି ମୂଲ୍ୟଛି। ଶପଥ ଗ୍ରହଣ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହାଙ୍କ ସହିତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଇବା 10 ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ହେବା। ଜନତା ମଇଦାନରୁ ପାଖାପାଖି ଲକ୍ଷେ ଲୋକର ଉପସ୍ଥିତିଥି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏଥିଲାଗି ପୂର୍ତ୍ତ ବିଭାଗ ତରଫୁ ସଭାବଞ୍ଚନୁ ଆରମ୍ଭ କରିକରି ଭିଆଇପିଙ୍କର ଆସନ ଆଉ ଲୋକର ବସ୍ବାର ଲାଗି ବ୍ୟବସ୍ଥା କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତିକେ ନଜରଥି ରଖିକରି 40 ପ୍ଲାଟୁନ୍ ପୁଲିସ ଫୋର୍ସ ଲଗାଯିବା। ଗଲାକାଲି ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ପୁଲିସ କମିଶନର ସଞ୍ଜୀବ ପଣ୍ଡା ଆର୍ ଡିସିପି ପ୍ରତୀକ ସିଂ ଜନତା ମଇଦାନ ଯାଇକରି ସ୍ଥିତିର ଅନୁଧ୍ୟାନ କରିଛନ୍। ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗଲାକାଲି ଭୁବନେଶ୍ୱର ନବୀନ ନିବାସନୁ ଦଳୀୟ ନେତାମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଆଲୋଚନା ସମୟଥି ଆଗନୁ ଅତକା ପରିଶ୍ରମ କରିକରି ଲୁକର ସାଙ୍ଗେ ସମ୍ପର୍କ ବଢ଼ାବାର ଲାଗି ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍। ସମ୍କର ମନୋବଳ ବଢ଼ାଇକରି ଧୈର୍ଯ୍ୟ ରଖିବାର ସହିତ ସଂଗଠିତ ହୋଇକରି କାମ କରବାରକେ ଭିଲ୍ ସେ କହିଛନ୍। ସମ୍ଭଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ପଡ଼ାର ବମ୍ବରାଡ଼ ବାଳୁଙ୍କେଶ୍ୱର ବାବାଙ୍କର ପତରପେଣୀ ନୀତି ଗଲାକାଲି ହୋଇଯାଇଛି। ବରପିତା ସପ୍ତର୍ଷି ଆର୍ ପଡ଼ାର ମୁରବୀମାନେ କନିଆ ଖୋଜବାରକେ ଶୋଭାଯାତ୍ରାଥି ବାହାରିଥିଲେ। ସେମାନେ କନ୍ୟା ପିତାମାତା ଚାରଭାଟିର ସୁମନ୍ତ ପଣ୍ଡା ଆର୍ ନୀତିପ୍ରିୟା ଦେବୀଙ୍କର ଘରେ ପହଞ୍ଚିଲା ଉତ୍ରୁ ସପ୍ତଋଷି ଆର୍ ବରପିତା ଦେବଦେବ ମହାଦେବଙ୍କ ଲାଗି କନ୍ୟା ଖୋଜବାର କହିଥିଲେ। ଏତାର ସହିତ ସେମାନେ ଦେବଦେବ ମହାଦେବଙ୍କ ଗୁଣଗାନ କରିଥିଲେ। ଝିଅ ଘରେ ରାଜି ହେଲା ଉତ୍ରୁ ସର୍ଗୀ ପତର ପେଣା ଫୁଲ ଆର୍ ବେଲପତର ଦେଇକରି ପତରପେଣୀ ହୋଇଥିଲା। ସେଆଡ଼େ ବାଲୁଙ୍କେଶ୍ୱର ବାବାଙ୍କର ବିବାହତି ଯୋଗ ଦେବାର ଲାଗି ନୃସିଂହ ମହାପ୍ରଭୁ ସହରର ଦେବାଦେବୀଙ୍କୁ ଆଜି ନିଉତା ଦେବେ। ଆଇବା ରବିବାର ଦିନ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣୀ ନୀତି ହେବା। ଏତାରୁତୁରୁ ଅଲଗା କମିଟିମାନଙ୍କୁ ନିଉତା ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ଆଇବା 10 ତାରିଖ ରାତି ଦେବଦେବ ମହାଦେବ ବରାତି ଯିବେ। ଶୁଭ ମୁହୂର୍ତ୍ତଥି ବିହାଘର ଆର୍ 11 ତାରିଖ ରାତିନୁ ଦେବଦମ୍ପତି ନଗର ପରିକ୍ରମା କରିକରି ତାର ଆରଦିନ ଉପରବେଳା ନିଜର ନିଜର ମନ୍ଦିରକେ ଫେରିବେ। ଆଜ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଦୂଷିତ ଆଉ ଅପମିଶ୍ରିତ ଖାଦ୍ୟ ଖାଇକରି ପୃଥିବୀ ଲାଖ ଲାଖ ଲୋକ ରୋଗଥି ପଡୁଛନ୍। ଖାଦ୍ୟ ସୁରକ୍ଷା ବାବଦେ ଲୋକ ସଚେତନ କରିବାର ଲାଗି 2018 ମସିହାନୁ ଜାତିସଂଘ ତରଫୁ ଇ ଦିବସ ପାଳନ କରାଯାଉଛି। ଇ ବଛର ଖାଦ୍ୟ ସୁରକ୍ଷା ଦିବସର ବାର୍ତ୍ତା ହେଉଛି ଖାଦ୍ୟ ନିରାପତ୍ତା ଅପ୍ରତ୍ୟାଶିତ ପାଇଁ ପ୍ରସ୍ତୁତ ରୁହ। 2024-25 ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 କ୍ଲାସ୍ଟି ନାଁ ଲେଖା ଲାଗି ଆଜିଠାନୁ ଆବେଦନ ମୂଲ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଅଧୀନତି ବିଦ୍ୟାଳୟର କଳା ବିଜ୍ଞାନ ବାଣିଜ୍ୟ ଉପଶାସ୍ତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମଥି ନାଁ ଲେଖା ହେବା। ସକାଳବେଳା 11 ବଜେ ସ୍ୟାମ୍ସ ୱେବ୍ସାଇଟ୍ www.samsodisha.gov.in କମନ୍ ଆପ୍ଲିକେସନ୍ ଫର୍ମ ମିଲ୍ବା। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆଇବା ମାସ 6 ତାରିଖ ତକ୍ ନାଁ ପଞ୍ଜୀକରଣ କରିପାରିବେ। ଜୁଲାଇ 18 ତାରିଖ ସକାଳବେଳା 11:45 ପହେଲା ମେଧା ତାଲିକା ବାହାରବା। ଜୁଲାଇ 19-23 ତାରିଖ ଭିତରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କର ନାଁ ଲେଖା ହେବା। ଆଇବା 2-3 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକେ ପହଞ୍ଚବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ହେଲେ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ରହିଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ମୌସୁମୀ ବାୟୁ ପହେଲା ଦକ୍ଷିଣ ଓଡ଼ିଶାନୁ ପ୍ରବେଶ କରବା। ଏତା ଋତୁରୁ ରାଜ୍ୟର ଅଲଗାନୁ ଇଲାକାନୁ ପହଞ୍ଚବା ବୋଲି କୁହାଯାଇଛି। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।